ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜିଏସ୍ଟି ସଂସ୍କାର ଦେଶର କୃଷିକ୍ଷେତ୍ର ସମେତ ସମବାୟ ଓ ପରିବହନ କ୍ଷେତ୍ରରେ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ର ସରକାରଙ୍କ ସୂଚନା। 24 ଘଣ୍ଟା ମଧ୍ୟରେ ଇସ୍ରାଏଲ୍ର 2ଟି ବଡ଼ ଆକ୍ରମଣରେ ଗାଜାର 2ଟି ବଡ଼ ଆବାସିକ କୋଠା ଧ୍ୱସ୍ତ। ଭୁବନେଶ୍ୱରରେ ଆୟୋଜନ ହେବ 28ତମ ITTF ATTU ଏସୀୟ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଏବଂ ଏସୀୟ କପ୍ ହକି ଚମ୍ପିୟନ୍ସିପ୍ର ଫାଇନାଲ୍ରେ ଆଜି ମୁହାଁମୁହିଁ ହେବେ ଭାରତ ଓ କୋରିଆ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ନୂଆ ଜିଏସ୍ଟି ଦର ଏବଂ ସ୍ଲାବ୍ରେ କରାଯାଇଥିବା ପରିବର୍ତ୍ତନ ଯୋଗୁଁ କୃଷି କ୍ଷେତ୍ରରେ ସୁପ୍ରଭାବ ପଡ଼ିବ। ଭୋପାଳରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚୌହାନ କହିଛନ୍ତି, ଜିଏସ୍ଟିରେ କରାଯାଇଥିବା ପରିବର୍ତ୍ତନ କ୍ଷୁଦ୍ର ଏବଂ ମଧ୍ୟମ ଧରଣର କୃଷକମାନଙ୍କ ପାଇଁ ଲାଭଦାୟକ ହେବ। କୃଷି ଉପକରଣ ଉପରେ ଜିଏସ୍ଟି ହାର ହ୍ରାସ କରାଯାଇଥିବାରୁ ଚାଷ କାର୍ଯ୍ୟ ଖର୍ଚ୍ଚ ହ୍ରାସ ପାଇବ, ଫଳରେ କୃଷକମାନଙ୍କୁ ଅଧିକ ଲାଭ ମିଳିପାରିବ। ଶ୍ରୀ ଚୌହାନ କହିଛନ୍ତି, ଜୈବ କୀଟନାଶକ ଏବଂ କ୍ଷୁଦ୍ର ପୁଷ୍ଟିସାର ଉପରେ ଜିଏସ୍ଟି ହ୍ରାସ କରାଯାଇଥିବାରୁ ତାହା କେବଳ ଚାଷୀଙ୍କୁ ଲାଭ ଦେବ ନାହିଁ, ବରଂ ରାସାୟନିକ ସାର ବଦଳରେ ଜୈବିକ ସାର ବ୍ୟବହାର କରିବାକୁ ପ୍ରୋତ୍ସାହିତ କରିବ। ଦୁଗ୍ଧ କ୍ଷେତ୍ରରେ କ୍ଷୀର ଏବଂ ପନିର ଉପରୁ ଜିଏସ୍ଟି ସମ୍ପୂର୍ଣ୍ଣ ଉଚ୍ଛେଦ ହେବା ପରେ ଉପଭୋକ୍ତାମାନଙ୍କ ସହ ଚାଷୀ, ଗୋପାଳକ ଏବଂ କ୍ଷୀର ଉତ୍ପାଦକମାନେ ଲାଭାନ୍ୱିତ ହେବେ ବୋଲି ସେ କହିଛନ୍ତି। ମନ୍ତ୍ରୀ ଶ୍ରୀ ଚୌହାନ ଏନ୍ଡିଏ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନାଗରିକମାନଙ୍କ ଜୀବନଧାରଣକୁ ସହଜ କରାଯାଇଛି। କୃଷି ଉପକରଣ ଯେଭଳିକି ଟ୍ରାକ୍ଟର, ହାର୍ଭେଷ୍ଟର ଏବଂ ରୋଟାଭେଟର ଉପରେ ଜିଏସ୍ଟି ହାର 5% କରାଯାଇଥିବାରୁ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଘଟିବ ବୋଲି ସେ କହିଛନ୍ତି।
सरकार की कोशिश है, प्रधानमंत्री जी के प्रयत्न है, आम आदमी की जिंदगी में कठिनाइयां ना रहे। हमारा संकल्प है खेती में उत्पादन की लागत घटाना और उत्पादन बढ़ाना। उत्पादन बढ़ेगा और लागत घटेगी तो किसान का खेती में प्रॉफिट बढ़ेगा, और जीएसटी में जो सुधार किए गए हैं उनको अगर देखेंगे तो उनका बड़ा लाभ देश के किसानों को मिलने वाला है। भारत जीव कीटनाशक और कई सूक्ष्म पोषक तत्व है, माइक्रो न्यूट्रिएंट, उन पर भी जीएसटी घटाई गई है। इससे प्राकृतिक खेती और जैविक खेती को, क्योंकि जैविक जो इनपुट्स है उनकी कीमत कम होगी तो उसमें लाभ होगा, और रासायनिक उर्वरकों से जैव उर्वरकों की तरफ किसान के बढ़ने की प्रवृत्ति निश्चित तौर पर बढ़ेगी।
ଗତମାସ 15 ତାରିଖରେ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ସୁଦ୍ଧା ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ବିଷୟରେ ଘୋଷଣା କରିଥିଲେ। ଅଧିକ ଦକ୍ଷ ଏବଂ ନାଗରିକ ଅନୁକୂଳ ଅର୍ଥନୀତି ଲାଗି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଫଳପ୍ରଦ ହୋଇଛି। ସାଧାରଣ ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାକୁ ଯାଇ ଜିଏସ୍ଟି ପରିଷଦ ପରୋକ୍ଷ ଟିକସ ବ୍ୟବସ୍ଥାରେ 5, 12, 18 ଏବଂ 28% ଚତୁସ୍ତରୀୟ ସ୍ଲାବ୍କୁ ମାତ୍ର 5 ଓ 18% ଦୁଇସ୍ତରୀୟ ସ୍ଲାବ୍କୁ ପରିବର୍ତ୍ତନ କରାଯାଇଛି, ଫଳରେ ନାଗରିକମାନଙ୍କ ଜୀବନକୁ ସହଜ କରିବା ପାଇଁ ଅନେକ କ୍ଷେତ୍ରରେ ଟିକସ ହାର ହ୍ରାସ ପାଇଛି। ଚଳିତ ମାସ 22 ତାରିଖରୁ ଲାଗୁ ହେବାକୁ ଥିବା ଜିଏସ୍ଟି ସଂସ୍କାର ସାମଗ୍ରୀ ପରିବହନ କ୍ଷେତ୍ରରେ ମଧ୍ୟ ବଡ଼ ପରିବର୍ତ୍ତନ ଆଣିବ। ଜିଏସ୍ଟି ପରିଷଦରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁଯାୟୀ ଟ୍ରକ୍, ବସ୍ ଏବଂ ଡେଲିଭରି ଭ୍ୟାନ୍ ସମେତ ବାଣିଜ୍ୟିକ ଯାନଗୁଡ଼ିକ ଉପରେ 10% ଜିଏସ୍ଟି ହାର ହ୍ରାସ ପାଇଛି। ପୂର୍ବରୁ ଏହା 28% ଥିବାବେଳେ ଏବେ ଏହା 18%କୁ ହ୍ରାସ କରାଯାଇଛି। ଏହାଫଳରେ ମାଲ ପରିବହନ ଏବଂ ସାଧାରଣ ପରିବହନ କ୍ଷେତ୍ରରେ ଏକ ପ୍ରଭାବଶାଳୀ ପରିବର୍ତ୍ତନ ଘଟିବ। ଅନ୍ୟପକ୍ଷରେ ତୃତୀୟ ପକ୍ଷ ବୀମା ଉପରେ ଜିଏସ୍ଟି ହାର 12%ରୁ 5%କୁ ହ୍ରାସ କରାଯାଇଥିବାରୁ ଯାନବାହନ ମଧ୍ୟ ସୁଲଭ ହୋଇପାରିବ। ଜିଏସ୍ଟି ସଂସ୍କାର ସମବାୟ କ୍ଷେତ୍ରକୁ ମଜବୁତ କରିବା ସହ ସେମାନଙ୍କ ଉତ୍ପାଦଗୁଡ଼ିକୁ ଆହୁରି ପ୍ରତିଯୋଗିତାମୂଳକ କରିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହାଦ୍ୱାରା ସମବାୟ କ୍ଷେତ୍ରର ଉତ୍ପାଦଗୁଡ଼ିକର ଚାହିଦା ବୃଦ୍ଧି ପାଇବ ଏବଂ ଆୟ ମଧ୍ୟ ବୃଦ୍ଧି ଘଟିବ। ଏକ ବିବୃତ୍ତିରେ ସମବାୟ ମନ୍ତ୍ରଣାଳୟ କହିଛି, ଜିଏସ୍ଟି ସଂସ୍କାର ଗ୍ରାମୀଣ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ସହ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ମଧ୍ୟ ସହାୟକ ହେବ, ଫଳରେ ଲକ୍ଷ ଲକ୍ଷ ପରିବାର ଉପକୃତ ହେବେ। ଏଥିଯୋଗୁଁ ସମବାୟ, ଚାଷୀ, ଗ୍ରାମୀଣ ଉଦ୍ୟୋଗ ଏବଂ ଦେଶର 10 କୋଟିରୁ ଅଧିକ ଦୁଗ୍ଧ ଚାଷୀ ଲାଭବାନ ହେବେ। ଜିଏସ୍ଟି ହାର ହ୍ରାସ ପାଇବା ଫଳରେ କୃଷି ଏବଂ ପଶୁପାଳନରେ ସମବାୟ କ୍ଷେତ୍ର ଲାଭାନ୍ୱିତ ହେବା ସହ ସ୍ଥାୟୀ କୃଷି ପଦ୍ଧତି ଆହୁରି ବିକାଶ ଲାଭ କରିବ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଅନେକଗୁଡ଼ିଏ ଦୁଗ୍ଧଜାତ ଦ୍ରବ୍ୟକୁ ଜିଏସ୍ଟି ମୁକ୍ତ କରାଯାଇଥିବା ବେଳେ ଅନ୍ୟ କେତେକ ଉତ୍ପାଦ ଉପରେ ଟିକସ 12%ରୁ 5%କୁ ହ୍ରାସ କରାଯାଇଛି, ଫଳରେ ଆଗାମୀ ଦିନରେ ଦୁଗ୍ଧ ଚାଷୀମାନେ ଲାଭାନ୍ୱିତ ହେବା ସହ ଏହି କ୍ଷେତ୍ର ପ୍ରତିଯୋଗିତାମୂଳକ ହେବ। ଅନ୍ୟପକ୍ଷରେ 1800cc କମ୍ ଟ୍ରାକ୍ଟର ଉପରେ ଜିଏସ୍ଟି 5%କୁ ହ୍ରାସ କରାଯାଇଥିବାରୁ କ୍ଷୁଦ୍ର ଚାଷୀମାନେ ମଧ୍ୟ ଏହାର ବ୍ୟବହାର କରିପାରିବେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ନାଗରିକମାନେ ଯେଭଳି ଜିଏସ୍ଟି ସଂସ୍କାରର ଲାଭ ପାଇବେ ତାହା ଉପରେ ସେ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବେ। ଏକ ଗଣମାଧ୍ୟମ ସଂସ୍ଥା ସହିତ ସାକ୍ଷାତକାର ଅବସରରେ ଅର୍ଥମନ୍ତ୍ରୀ କହିଛନ୍ତି ସାରା ଦେଶର ଲୋକମାନେ ଜିଏସ୍ଟି ସଂସ୍କାରକୁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି। ଯଦି ନାଗରିକମାନଙ୍କୁ ଲାଭ ନ ମିଳିବ ତେବେ ତାହା ଜଣାଇବା ଲାଗି ସେ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଜିଏସ୍ଟି କ୍ଷେତ୍ରରେ ଆହୁରି ସଂସ୍କାର ଆଣିବା ଲାଗି ସରକାରୀ ସ୍ତରରେ ପ୍ରୟାସ କରାଯିବ। ଇସ୍ରାଏଲୀ ସେନା ଗାଜା ସହରର 15 ମହଲା ବିଶିଷ୍ଟ ଏକ ଆବାସିକ କୋଠା ସୁସି ଟାୱାରକୁ ଧ୍ୱଂସ କରିଛି। ଗତ 24 ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ବଡ଼ଧରଣର ଆକ୍ରମଣ ବୋଲି କୁହାଯାଇଛି। ଇସ୍ରାଏଲ ସେନାବାହିନୀ ଗାଜାରେ ଆକ୍ରମଣ ଜୋରଦାର କରିବା ଆରମ୍ଭ କରିଛି ଏବଂ କହିଛି ଯେଉଁ କୋଠାକୁ ଧ୍ୱସ୍ତ କରାଯାଇଛି ତାହା ହମାସ ଦ୍ୱାରା ବ୍ୟବହାର କରାଯାଉଥିଲା, କିନ୍ତୁ ପାଲେଷ୍ଟାଇନ୍ ସଂଗଠନ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଛି। ଏହି ଆକ୍ରମଣରେ କେତେ ଜଣଙ୍କ ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ରହିଥିଲେ ମଧ୍ୟ ଅନେକ ପରିବାର, ବିଶେଷ କରି ପାଲେଷ୍ଟାଇନ୍ ଅଧିବାସୀମାନେ ଆକ୍ରମଣର ଶିକାର ହୋଇଥିବା କୁହାଯାଇଛି। ଇସ୍ରାଏଲ ସେନା ଏହା ପୂର୍ବରୁ ଗାଜାର ପଶ୍ଚିମାଞ୍ଚଳ ସହରରେ ଏକ 13 ମହଲା ବିଶିଷ୍ଟ ମୁସ୍ତାହା ଟାୱାରକୁ ଧ୍ୱଂସ କରିଥିଲା। ଇସ୍ରାଏଲ ସେନା ପକ୍ଷରୁ ପାଲେଷ୍ଟାଇନ୍ମାନଙ୍କୁ ନିରାପଦ ସ୍ଥାନକୁ ଚାଲିଯିବା ଲାଗି କୁହାଯାଇଛି। ବିଶେଷ କରି ଗାଜାର ଦକ୍ଷିଣାଞ୍ଚଳକୁ ଚାଲିଯିବାକୁ ସେନା ପରାମର୍ଶ ଦେଇଛି। 24 ଘଣ୍ଟା ମଧ୍ୟରେ 2-2 ବଡ଼ଧରଣର ଆକ୍ରମଣକୁ ଜାତିସଂଘ ଏନେଇ ଚିନ୍ତା ପ୍ରକଟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ସାଧାରଣ ଏବଂ ଆଞ୍ଚଳିକ ନିର୍ବାଚନରେ ବିଜୟ ଲାଭ କରିଥିବା ଗାୟାନାର ରାଷ୍ଟ୍ରପତି ଇରଫାନ ଅଲ୍ଲୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଆଗାମୀ ଦିନରେ ଭାରତ ଗାୟାନା ସହଭାଗିତା ଆହୁରି ବୃଦ୍ଧି ହେବ ଏବଂ ଦୁଇ ଦେଶ ମଧ୍ୟରେ ଥିବା ଜନସମ୍ପର୍କ ଦୃଢ଼ ହେବ। ଗାୟାନା ରାଷ୍ଟ୍ରପତି ଇରଫାନ ଅଲ୍ଲୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତାର ଉତ୍ତରରେ କହିଛନ୍ତି ଭାରତ ସରକାର ଏବଂ ଭାରତର ଲୋକଙ୍କ ସହିତ ପୂର୍ବରୁ ଥିବା ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କକୁ ଆହୁରି ଆଗକୁ ନେବାକୁ ତାଙ୍କ ଦେଶ ଆଗ୍ରହୀ। ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ 1965 ଭାରତ ଏବଂ ଗାୟାନା ମଧ୍ୟରେ କୂଟନୈତିକ ସମ୍ପର୍କ ରହିଛି। ସେହି ସମୟରେ ଭାରତ ଜର୍ଜ ଟାଉନ୍ରେ ଏକ କମିଶନ ପ୍ରତିଷ୍ଠା କରିଥିଲା। 1966 ମେ ମାସ 26 ଗାୟାନା ସ୍ୱାଧୀନତା ଲାଭ କଲାପରେ ସେଠାରେ ଉଚ୍ଚାୟୁକ୍ତ ନିଯୁକ୍ତ କରାଯାଇଥିଲା। 60 କୋଟି ଟଙ୍କା ଠକେଇ ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟି ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି। ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା ଏହି ମାମଲାର ତଦନ୍ତ କରୁଛି। ଉଭୟ ଶିଳ୍ପା ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଶାଖା ଜାରି କରିବା ପରେ ଅର୍ଥନୈତିକ ଅପରାଧ ଶାଖା ପ୍ରବାସନ ବିଭାଗକୁ ଆବଶ୍ୟକୀୟ ଦସ୍ତାବିଜ ପ୍ରଦାନ କରିଛି। ଆସନ୍ତା ସପ୍ତାହରେ ଉଭୟଙ୍କୁ ପୁଲିସ ସମନ କରିବାର ସମ୍ଭାବନା ରହିଛି। ଭାରତ ଆସନ୍ତା 11-15 ପର୍ଯ୍ୟନ୍ତ 28ତମ ITTF ATTU ଏସୀୟ ଟେବୁଲ୍ ଟେନିସ୍ ଆୟୋଜନ କରିବ। ଏହି ପ୍ରତିଯୋଗିତା ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଗତକାଲି ଭାରତୀୟ ଟେବୁଲ୍ ଟେନିସ୍ ସଂଘ ଏହି ଘୋଷଣା କରିଛି। ଏଥିରେ ପୁରୁଷ ଏବଂ ମହିଳା ଦଳଗତ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଯେଉଁ ଦଳ ଯୋଗ୍ୟତା ଅର୍ଜନ କରିବେ 2026 ITTF ବିଶ୍ୱ ଚମ୍ପିୟନ୍ସିପ୍ ପାଇଁ ଯୋଗ୍ୟତା ହାସଲ କରିବେ। ITTF ବିଶ୍ୱ ଚମ୍ପିୟନ୍ସିପ୍ରେ ପ୍ରତ୍ୟେକ ବର୍ଗର ଶ୍ରେଷ୍ଠ 13 ଦଳ ସ୍ଥାନ ପାଇବେ। ପ୍ରଥମ ଥର ପାଇଁ ଓଡ଼ିଶା ଏସୀୟ ସ୍ତରୀୟ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଆୟୋଜନ କରିବ। ପୂର୍ବରୁ 2019 କମନ୍ୱେଲ୍ଥ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଓଡ଼ିଶାରେ ଆୟୋଜିତ ହୋଇଥିଲା। ସାମ୍ପ୍ରତିକ ବର୍ଷଗୁଡ଼ିକରେ ଭୁବନେଶ୍ୱରରେ ଅନେକଗୁଡ଼ିଏ ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହୋଇଥିବାରୁ ଭୁବନେଶ୍ୱରକୁ ଭାରତର କ୍ରୀଡ଼ା ରାଜଧାନୀ ଭାବେ ମଧ୍ୟ ସ୍ୱୀକୃତି ମିଳିଛି। ଭାରତୀୟ ପୁରୁଷ ହକି ଦଳ ବିହାର ରାଜଗିରିଠାରେ ଚାଲିଥିବା ଏସିଆ କପ୍ ହକି ଚମ୍ପିୟନ୍ସିପ୍ର ସୁପର 4 ପର୍ଯ୍ୟାୟ ଶେଷ ମ୍ୟାଚ୍କୁ ଚୀନ୍କୁ 7-0 ପରାସ୍ତ କରିଛି, ଫଳରେ ଭାରତ ଫାଇନାଲ୍ ମ୍ୟାଚ୍ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛି। ସୁପର 4ରେ ଭାରତ ଶୀର୍ଷରେ ରହିଛି। ଆଜି ସନ୍ଧ୍ୟା 7:30 ଭାରତ ଏବଂ କୋରିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ସୁପର 4ର ଅନ୍ୟ ଏକ ମ୍ୟାଚ୍ରେ ଗତକାଲି କୋରିଆ 4-3 ଗୋଲ୍ରେ ମାଲେସିଆକୁ ପରାସ୍ତ କରିଛି। ଏହି ପ୍ରତିଯୋଗିତାରେ 5ରୁ 8 ସ୍ଥାନ ଯାଏ ଅନୁଷ୍ଠିତ ମ୍ୟାଚ୍ରେ କାଜାଖସ୍ତାନ ଚାଇନିଜ୍ ତାଇପେଇକୁ 6-4 ଗୋଲ୍ରେ ପରାସ୍ତ କରିଛି। ଇଂଲଣ୍ଡର ଲିଭରପୁଲ୍ରେ ଚାଲିଥିବା ବିଶ୍ୱ ଚମ୍ପିୟନ୍ସିପ୍ରେ ଭାରତର ମୁଷ୍ଟିଯୋଦ୍ଧା ନିଖତ ଜରିନ୍ 51 କିଲୋଗ୍ରାମ ବର୍ଗରେ ପ୍ରଥମ ପର୍ଯ୍ୟାୟରେ ବିଜୟ ହାସଲ କରିଛନ୍ତି। 32ତମ ରାଉଣ୍ଡରେ ସେ ଆମେରିକାର ଜେନିଫର ଲୋଜାନୋଙ୍କୁ 5-0 ପରାସ୍ତ କରିଥିଲେ। ଏବେ ନିଖତ ଜରିନ୍ ପ୍ରି କ୍ୱାର୍ଟର ଫାଇନାଲ୍ରେ ଜାପାନର ୟୁନା ନିଶିନାକାଙ୍କ ସହ ମୁକାବିଲା କରିବେ। ଜିଏସ୍ଟି ସଂସ୍କାର ଦେଶର କୃଷିକ୍ଷେତ୍ର ସମେତ ସମବାୟ ଓ ପରିବହନ କ୍ଷେତ୍ରରେ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ର ସରକାରଙ୍କ ସୂଚନା। 24 ଘଣ୍ଟା ମଧ୍ୟରେ ଇସ୍ରାଏଲର 2 ବଡ଼ ଆକ୍ରମଣରେ ଗାଜାର 2 ବଡ଼ ଆବାସିକ କୋଠା ଧ୍ୱସ୍ତ। ଭୁବନେଶ୍ୱରରେ ଆୟୋଜନ ହେବ 28ତମ ITTF ATTU ଏସୀୟ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଏବଂ ଏସିଆ କପ୍ ହକି ଚମ୍ପିୟନ୍ସିପ୍ର ଫାଇନାଲ୍ରେ ଆଜି ମୁହାଁମୁହିଁ ହେବେ ଭାରତ ଓ କୋରିଆ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।